ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳ ଖବରରେ ଆପଣଙ୍କୁ ସ୍ୱାଗତ। ଡେଙ୍ଗୁ ସ୍ଥିତି ଉଦ୍ବେଗଜନକ, ଏସ୍ସିବିରେ 50 ରୋଗୀ। ଏସ୍ସିବି ମେଡିକାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 50ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 2 ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ବୁଧବାର ଏସ୍ସିବିରେ 12 ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଛନ୍ତି। ବଦଳିବ ବୈଷୟିକ ଶିକ୍ଷା ବ୍ୟବସ୍ଥା, ଆସିବ ଗତବର୍ଷିଆ ଖସଡ଼ା। ବିଶେଷଜ୍ଞ, ଉଦ୍ୟୋଗୀ ଓ କଲେଜ କର୍ତ୍ତୃପକ୍ଷଙ୍କୁ ନେଇ ହେବ ମାନସ ମନ୍ଥନ। NRI କୋଟା କରିପାରେ। ବର୍ତ୍ତମାନ ରାଜ୍ୟରେ ବୈଷୟିକ ଶିକ୍ଷା ବ୍ୟବସ୍ଥା ଯାହା ଅଛି, ସେଥିରେ ପିଲାଙ୍କୁ ନିଯୁକ୍ତି ମିଳିବା କଷ୍ଟକର ହୋଇପଡିଛି। ଏ ପଦ୍ଧତିରେ ପାଠ ପଢା ଚାଲିଲେ ପ୍ରତିବର୍ଷ ଇଞ୍ଜିନିୟରିଂ କଲେଜ ଗୁଡିକ ଖାଲି ପଡୁଥିବା ସିଟ୍ ସଂଖ୍ୟା ବଢି ବଢି ଚାଲିବ। କାରଣ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମିବାରେ ଲାଗିଛି। ତେଣୁ ବୈଷୟିକ ଶିକ୍ଷା ବ୍ୟବସ୍ଥାକୁ ବଦଳାଇବା ପାଇଁ ଏବେ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା 10 ବର୍ଷ ପାଇଁ ଖସଡ଼ା ପ୍ରସ୍ତୁତ କରିବାକୁ ଯୋଜନା ହୋଇଛି। ଆଉ 2 ଦିନ ବର୍ତ୍ତିବ। ସ୍ଥଳଭାଗରେ ପ୍ରବେଶ କରିବା ପରେ ଅବପାତର ରୂପ ନେଇଛି ଲଘୁଚାପ। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ମହାନଦୀର ଉପର ମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ଉପକୂଳ ଓଡ଼ିଶାରେ ଆସନ୍ତାକାଲିଠାରୁ ବର୍ଷା କମିବ ବୋଲି ସୂଚନା ମିଳିଛି। ନଭେମ୍ବରରୁ ଲାଗୁ ହେବ ନୂଆ ଖାଦ୍ୟ ସୁରକ୍ଷା ଆଇନ। ଗାନ୍ଧୀ ଜୟନ୍ତୀରୁ ବଣ୍ଟା ଯିବ ନୂଆ ରାସନ କାର୍ଡ। ମନ୍ତ୍ରୀମାନେ କାର୍ଡ ବାଣ୍ଟିବେ, ଦଳୀୟ ପଦଯାତ୍ରା ଆରମ୍ଭ କରିବେ। ପୂର୍ବ ନିର୍ଦ୍ଧାରିତ ଅକ୍ଟୋବର ମାସରୁ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିପାରିଲେ ନାହିଁ, କିନ୍ତୁ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀରେ ନୂଆ ରାସନ କାର୍ଡ ବାଣ୍ଟିବେ। କାର୍ଡ ବଣ୍ଟନ ପାଇଁ ମନ୍ତ୍ରୀମାନଙ୍କୁ ଜିଲ୍ଲା ବଣ୍ଟା ଯାଇଛି। ସେମାନେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ରାସନ କାର୍ଡ ବାଣ୍ଟିବା ସହ ସମ୍ପୃକ୍ତ ଜିଲ୍ଲାରେ ବିଜେଡି ପଦଯାତ୍ରାରୁ ଶୁଭାରମ୍ଭ କରିବେ। ଏହାଦ୍ୱାରା ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ସଫଳ ହୋଇପାରିବ ବୋଲି ସରକାର ଧରି ନେଇଛନ୍ତି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳ ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମଧ୍ୟ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।